ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀ ଯଶୋଭୂମିଠାରେ ଏସିଆର ସର୍ବବୃହତ୍ ଟେଲିକମ୍, ଗଣମାଧ୍ୟମ ଏବଂ ପ୍ରଯୁକ୍ତିବିଦ୍ୟା କାର୍ଯ୍ୟକ୍ରମ ଇଣ୍ଡିଆ ମୋବାଇଲ୍ କଂଗ୍ରେସ ଆଇଏମ୍ସି 2025ର ନବମ ସଂସ୍କରଣକୁ ଉଦ୍ଘାଟନ କରିବେ। ଦୂରସଞ୍ଚାର ବିଭାଗ ଏବଂ ଭାରତର ସେଲ୍ୟୁଲାର ଅପରେଟର ସଂଘ ଦ୍ୱାରା ମିଳିତ ଭାବେ ଆୟୋଜିତ ଏହି କାର୍ଯ୍ୟକ୍ରମ ଆଜିଠାରୁ ଆସନ୍ତା ଶନିବାର ପର୍ଯ୍ୟନ୍ତ ଇନୋଭେଟ୍ ଟୁ ଟ୍ରାନ୍ସଫର ବା ନବସୃଜନରୁ ପରିବର୍ତ୍ତନ ଶୀର୍ଷକ ଆଲୋଚନା ଅନୁଷ୍ଠିତ ହେବ। ଡିଜିଟାଲ୍ ପରିବର୍ତ୍ତନ ଏବଂ ସାମାଜିକ ପ୍ରଗତି ପାଇଁ ନବସୃଜନକୁ ଉପଯୋଗ କରିବା ପ୍ରତି ଭାରତର ପ୍ରତିବଦ୍ଧତାକୁ ଏହି କାର୍ଯ୍ୟକ୍ରମ ପ୍ରତିଫଳିତ କରିବ। ଏହି କାର୍ଯ୍ୟକ୍ରମରେ 7000ରୁ ଅଧିକ ବିଶ୍ୱ ପ୍ରତିନିଧି ଏବଂ 150ରୁ ଅଧିକ ଦେଶର 400ରୁ ଅଧିକ କମ୍ପାନୀ ଯୋଗଦେବେ ବୋଲି ଜଣାପଡ଼ିଛି। ବାଙ୍କୀ ଅଞ୍ଚଳକୁ ଶିଳ୍ପ ସମୃଦ୍ଧ କରିବା ସହ ସ୍ଥାନୀୟ ଯୁବଗୋଷ୍ଠୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ବାଙ୍କୀ ମହୋତ୍ସବର ରୌପ୍ୟ ଜୟନ୍ତୀ ସମାରୋହକୁ ଗତକାଲି ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରି କହିଛନ୍ତି, ଏହି ମହୋତ୍ସବ ଓଡ଼ିଶାର ସାହିତ୍ୟ, ସଂସ୍କୃତି ଓ ମୂଲ୍ୟବୋଧର ଜୀବନ୍ତ ପ୍ରତୀକ। ବାଙ୍କୀ ଅଞ୍ଚଳର ସମସ୍ତ ମୌଳିକ ସୁବିଧା ଯୋଗାଇ ଦେବା ପାଇଁ ସରକାର ତ୍ୱରିତ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ବାଙ୍କୀ ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ବରେନ୍ଦ୍ର କୃଷ୍ଣ ବିଦ୍ୟାପୀଠର ଉନ୍ନତିକରଣ ପାଇଁ 1 କୋଟି ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି। ଦେଶର 4ଟି ଗୁରୁତ୍ୱପୂର୍ଣ୍ଣ ରେଳ ଲାଇନ୍ ସମ୍ପ୍ରସାରଣ ବା ମଲ୍ଟି ଟ୍ରାକିଂ ପ୍ରକଳ୍ପକୁ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କମିଟି କ୍ୟାବିନେଟ୍ କମିଟି ବୈଠକରେ ଅନୁମୋଦନ ମିଳିଛି। ପ୍ରାୟ 24,634 କୋଟି ଟଙ୍କା ବ୍ୟୟ ଅଟକଳରେ ଏହି ପ୍ରକଳ୍ପଗୁଡ଼ିକ ନିର୍ମାଣ କରାଯିବ। ରେଳ ମନ୍ତ୍ରଣାଳୟର ନିଷ୍ପତ୍ତି ଅନୁସାରେ ଆସନ୍ତା ଜାନୁଆରୀ ମାସଠାରୁ ସଂରକ୍ଷିତ ଟ୍ରେନ୍ ଟିକେଟ୍ ବାତିଲ ନ କରି ନୂଆ ତାରିଖରେ ବୁକିଂ କରାଯାଇପାରିବ। ନୂଆ ନିୟମ ଅନୁଯାୟୀ ଯାତ୍ରାର ପରିବର୍ତ୍ତିତ ଯାତ୍ରାର ତାରିଖ ପାଇଁ ନିଶ୍ଚିତ ଟିକେଟ୍ ମିଳିବା ସିଟ୍ ଉପଲବ୍ଧତା ଉପରେ ନିର୍ଭର କରିବ ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ଯଦି ସଂଶୋଧିତ ଭଡ଼ା ଅଧିକ ହୁଏ ତେବେ ଯାତ୍ରୀମାନଙ୍କୁ ଉପଯୁକ୍ତ ଦେୟ ଦେବାକୁ ପଡ଼ିବ। ପ୍ରଚଳିତ ନିୟମ ଅନୁଯାୟୀ ରେଳଯାତ୍ରାର 48 ଘଣ୍ଟାରୁ 72 ଘଣ୍ଟା ମଧ୍ୟରେ ନିଶ୍ଚିତ ଟିକେଟ୍ ବାତିଲ କଲେ ଭଡ଼ା ବାବଦରେ ଦେୟର ପରିମାଣରୁ 25% କଟିଥାଏ। ନୂଆପଡ଼ା ଜିଲ୍ଲା ଉପନିର୍ବାଚନ ପାଇଁ କଂଗ୍ରେସ ଦଳ ଘାସିରାମ ମାଝୀଙ୍କୁ ପ୍ରାର୍ଥୀ ଘୋଷଣା କରିଛି। ଅଖିଳ ଭାରତ କଂଗ୍ରେସ କମିଟି ସଭାପତି ମଲ୍ଲିକାର୍ଜୁନ ଖଡ୍ଗେ ଶ୍ରୀ ମାଝୀଙ୍କ ପ୍ରାର୍ଥୀତ୍ୱକୁ ଅନୁମୋଦନ କରିଛନ୍ତି। ଗତ ନିର୍ବାଚନରେ ଶ୍ରୀ ମାଝୀ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ। କଟକ ସହରରେ ବନ୍ଦ ରହିଥିବା ଇଣ୍ଟରନେଟ୍ ସେବା ଗତକାଲି ସନ୍ଧ୍ୟାରୁ ସ୍ୱାଭାବିକ ହୋଇଛି। ସହରର ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି ବୋଲି ପୁଲିସ୍ ପକ୍ଷରୁ କୁହାଯାଇଛି। ହିଂସାତ୍ମକ କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗରେ 11 ଜଣଙ୍କୁ ପୁଲିସ୍ ଅଟକ ରଖିଥିବା ସୂଚନା ମିଳିଛି। ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକର କେତେକ ପଞ୍ଚାୟତରେ ଔଷଧର ଅବଧି ତାରିଖ ଶେଷ ହୋଇଥିବା ଔଷଧ ବିତରଣ ଘଟଣାରେ ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ଡାକ୍ତର ସନ୍ତୋଷ କୁମାର ପଣ୍ଡା ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସୁପରିଟେଣ୍ଡେଣ୍ଟଙ୍କୁ 24 ଘଣ୍ଟା ମଧ୍ୟରେ ତଦନ୍ତ ରିପୋର୍ଟ ପ୍ରଦାନ କରିବା ଲାଗି କୁହାଯାଇଛି। ନନ୍ଦାହାଣ୍ଡି ବ୍ଲକ ମେଟ୍ରିକ ପଞ୍ଚାୟତ ବରଗାଁ, ହିର୍ଲିଆଗୁଡ଼ା ଓ ବାଦିଗୁଡ଼ା ଗାଁରେ ଗତ ଶନିବାର ଦିନ ସ୍ୱାସ୍ଥ୍ୟ କର୍ମଚାରୀମାନେ ଘରକୁ ଘର ବୁଲି ଶିଶୁଙ୍କୁ ଔଷଧ ବାଣ୍ଟିଥିଲେ। କେତେକ ଔଷଧର ଅବଧି ଶେଷ ହୋଇଥିବା ଅଭିଯୋଗ ଆସିବା ପରେ ଜିଲ୍ଲା ଚିକିତ୍ସା ମୁଖ୍ୟ ଅଧିକାରୀ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଭାରତୀୟ ସେନାର ଜାଗ୍ରତ ପ୍ରହରୀ ଭାବେ ଆକାଶମାର୍ଗରୁ ଦେଶର ସାର୍ବଭୌମତ୍ୱକୁ ସୁରକ୍ଷା ଦେବା ପାଇଁ ବାୟୁସେନା କାର୍ଯ୍ୟ କରୁଛି। 1932 ଆଜିର ଦିନରେ ଭାରତୀୟ ବାୟୁସେନା ପ୍ରତିଷ୍ଠା କରାଯାଇଥିଲା। ଆକାଶମାର୍ଗକୁ ସୁରକ୍ଷା ଦେବା, ମାନବିକ ସହାୟତା ତଥା ବିପର୍ଯ୍ୟୟ ପ୍ରଶମନ କ୍ଷେତ୍ରରେ ବାୟୁସେନାର ବରିଷ୍ଠ ଯୋଗଦାନ ଏବଂ ପ୍ରଶଂସନୀୟ କାର୍ଯ୍ୟକୁ ସ୍ମୃତିରେ ରଖିବା ପାଇଁ ଆଜିର ଦିନକୁ ଭାରତୀୟ ବାୟୁସେନା ଦିବସ ଭାବେ ପାଳନ କରାଯାଉଛି। ଦେଶ ସ୍ୱାଧୀନତା ପରଠାରୁ ଭାରତୀୟ ବାୟୁସେନା 4ଟି ଯୁଦ୍ଧରେ ସାମିଲ ହୋଇଛି। ଭାରତୀୟ ସେନାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ବାୟୁସେନାର ଉଦ୍ୟମ ପ୍ରଶଂସନୀୟ। ଆମେରିକା, ଚୀନ୍ ଓ ରୁଷିଆ ପରେ ବିଶ୍ୱର 4ର୍ଥ ସର୍ବବୃହତ୍ ଶକ୍ତି ହେଉଛି ଭାରତୀୟ ବାୟୁସେନା। ପାଣିପାଗ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା ଶୁକ୍ରବାର ଆଡ଼କୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ହେଲେ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ କି ନାହିଁ ତାହା ପାଣିପାଗ ବିଭାଗ ପକ୍ଷରୁ ସ୍ୱଷ୍ଟ ଭାବେ କୁହାଯାଇ ନାହିଁ। ଅନ୍ୟପକ୍ଷରେ ରାଜ୍ୟର ଉତ୍ତର ଉପକୂଳ ଆଭ୍ୟନ୍ତରୀଣ ଅଞ୍ଚଳରେ ଏକ ନିମ୍ନଚାପ ରେଖା ସକ୍ରିୟ ରହିଛି। ଉତ୍ତର ପୂର୍ବ ଝାଡ଼ଖଣ୍ଡ ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ମଧ୍ୟ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ଆସନ୍ତା ଶନିବାର ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନା ରହିଛି। ପଶ୍ଚିମ ଓଡ଼ିଶା ଜିଲ୍ଲାଗୁଡ଼ିକ ସମେତ ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଏବଂ ନୟାଗଡ଼ ଜିଲ୍ଲାକୁ ବଜ୍ରପାତ ସହିତ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।